ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଶବ୍ଦରେ ଭାରତର ମୂଳ ସଂସ୍କୃତି ଐତିହାସିକ କାଳର ପୂର୍ବର। ଭାରତ ପ୍ରଗତିଶୀଳ ଥିଲା। ସବୁ ଭାରତୀୟମାନେ ସାମୂହିକ ରାଷ୍ଟ୍ରୀୟ ଗର୍ବର ଅନୁଭବ କରୁ କରୁ ଏମିତି ଏକ ଉଜ୍ଜ୍ୱଳ ଭବିଷ୍ୟର ନିର୍ମାଣ କରନ୍ତୁ ଯେଉଁଥିରେ ଶାନ୍ତି ଏବଂ ସମୃଦ୍ଧି ସାଥିରେ ସୃଜନାତ୍ମକତା ଏବଂ ଉତ୍କୃଷ୍ଟତାର ସମାବେଶ ଥାଉ।
ସନ୍ଫିଷ୍ଟର ନୂଆ ମମ୍ସ ମ୍ୟାଜିକ୍ କାଜୁ ବାଦାମ ଓ ବଟରରେ ତିଆରି ଡେଲିସିୟସ୍ କୁକିଜ୍ ମମ୍ସ ମ୍ୟାଜିକ୍ ବେକ୍ଡ ୱିଥ୍ ଲଭ୍।
ଆମେ ତାଙ୍କ ସହ ଭେଟ କରାଉ ଯିଏ ଆପଣଙ୍କୁ ବୁଝିପାରିବ। ଓଡ଼ିଆ ମ୍ୟାଟ୍ରିମନି
ଚାଲ ଭାଇ, ଏଥିରେ ସଲିଡ୍ ଅଟେ, ଛାଡ଼ ନା, ମନ ତ ହେଉଥିବ ମୋ ଗାଡ଼ିରେ ବସିବାକୁ। ବ୍ୟସ୍ତ କାହିଁକି ହେଉଛ ଭାଇମାନେ, ମୋର ତ ଅଛି ନା।
ସେଇଟା ଛାଡ଼ ନା, ଇଏ ବଡି ଦେଖୁଛୁ ତୁ,
ଷ୍ଟାଇଲର ଭଣ୍ଡାର ତ ଏପଟେ ବି ଅଛି ମୁନ୍ନା।
ଏକ୍ସକ୍ୟୁଜ୍ ମି, ଇଏ ବିଶ୍ୱସନୀୟ ଓ ମିତବ୍ୟୟ ମଧ୍ୟ।
ନିଅ ମୋର ଧନ, ଯୁଗାର ଯୁଗ ଅଟେ, ବସ୍ ରେଡି ସିଡି ଆଣ୍ଡ ଗୋ। ତିନି ଜଣ ଜଣଙ୍କଠୁ ବଳି ଜଣେ, କିନ୍ତୁ ତିନି ଜଣଙ୍କ ଶରୀରରେ ରକ୍ତ ତ ଜଣଙ୍କରେ ବହୁଛି।
ହଣ୍ଡା ଡ୍ରିମ୍ ସିରିଜ୍।